ନମସ୍କାର ଶ୍ରୋତା ବନ୍ଧୁଗଣ, ମାତୃସ୍ୱାସ୍ଥ୍ୟ ଅଭିଯାନର ଚତୁର୍ଥ ଏବଂ ଅନ୍ତିମ ଅଧ୍ୟାୟରେ ଆପଣଙ୍କ ସ୍ୱାଗତ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆପଣଙ୍କୁ କହିବୁ ଯେ ଏମିତି କ'ଣ ସବୁ ସରକାରୀ ଯୋଜନା ଅଛି ଯାହା ଅନ୍ତର୍ଗତ ଗୋଟିଏ ଗର୍ଭବତୀ ମହିଳାକୁ ମାଗଣା ସେବା, ଆମ୍ବୁଲାନ୍ସ ଆଉ ସଂସ୍ଥାଗତ ପ୍ରସୂତି ପାଇଁ ସାହାଯ୍ୟ ମିଳିପାରିବ।
ତେବେ ବିଜୟ, ଏହା କୁହ ଯେ ଏମିତି କ'ଣ ସବୁ ସରକାରୀ ଯୋଜନା ଅଛି ଯାହା ଅନ୍ତର୍ଗତ ଗର୍ଭବତୀ ମହିଳାମାନଙ୍କୁ ଲାଭ ମିଳିପାରିବ।
ଦେଖ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ରାଷ୍ଟ୍ରୀୟ ସ୍ତରରେ ମୁଖ୍ୟତଃ ଏପରି ଦୁଇଟି ଯୋଜନା ଅଛି ଯାହାଦ୍ୱାରା ଗର୍ଭବତୀ ମହିଳାମାନଙ୍କୁ ସାହାଯ୍ୟ ମିଳିଥାଏ।
ଆଚ୍ଛା, ଏହି ଯୋଜନାଗୁଡ଼ିକ ସବୁ କ'ଣ?
ଏହା ଦୁଇଟି ଯୋଜନା, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ବା JSSK ଆଉ ଜନନୀ ସୁରକ୍ଷା ଯୋଜନା ବା JSY।
ଆଚ୍ଛା, ଆଉ ଏହାଦ୍ୱାରା କୌଣସି ଗର୍ଭବତୀ ମହିଳାକୁ କେଉଁ କେଉଁ ପ୍ରକାରର ସାହାଯ୍ୟ ମିଳିପାରିବ?
ହଁ, ଏହାଦ୍ୱାରା ମିଳୁଥିବା ସବୁ ସୁବିଧାଗୁଡ଼ିକ ବିଷୟରେ ମୁଁ ଗୋଟିଏ ପରେ ଗୋଟିଏ କହିବି, ଧ୍ୟାନ ଦେଇ ଶୁଣ।
ଠିକ୍ ଅଛି।
ପ୍ରଥମତଃ, ଏହି ଯୋଜନା ଅନ୍ତର୍ଗତ ଗର୍ଭବତୀ ମହିଳାଙ୍କୁ ସରକାରୀ ବା ସରକାରୀ ସ୍ୱୀକୃତିପ୍ରାପ୍ତ ବେସରକାରୀ ହସ୍ପିଟାଲ ଯାଇ ସାମାନ୍ୟ ପ୍ରସବ ବା ଅପରେସନ୍ ଦ୍ୱାରା ପ୍ରସବର ସବୁ ସୁବିଧା ମାଗଣାରେ ମିଳିଥାଏ। କେବଳ ଏତିକି ନୁହେଁ, ଅପରେସନ୍ ଆଉ ସାମାନ୍ୟ ପ୍ରସବ ସମୟରେ ବ୍ୟବହାର ହେଉଥିବା ସବୁ ଔଷଧ ଆଉ ସାମଗ୍ରୀ ମାଗଣାରେ ମିଳିଥାଏ। ତା ସହିତ ଅପରେସନ୍, ସ୍ୱାସ୍ଥ୍ୟ ପରୀକ୍ଷା ଆଉ ରକ୍ତ ଚଢ଼ାଇବା ଖର୍ଚ୍ଚ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଦ୍ୱିତୀୟ, ସାମାନ୍ୟ ପ୍ରସବ ସମୟରେ 48 ଘଣ୍ଟା ପର୍ଯ୍ୟନ୍ତ ହସ୍ପିଟାଲରେ ଡାକ୍ତର ଆଉ ନର୍ସଙ୍କ ଦେଖାଶୁଣାରେ ରହିବା ଆଉ ସବୁ ଠିକ୍ ଥିଲେ 48 ଘଣ୍ଟା ପରେ ହସ୍ପିଟାଲରୁ ଘରକୁ ଯିବାକୁ ଗାଡ଼ି ବା ଆମ୍ବୁଲାନ୍ସର ସୁବିଧା ବି ମାଗଣାରେ ମିଳେ। ତୃତୀୟ, ଏହି ଯୋଜନାର ଗୋଟିଏ ମୁଖ୍ୟ କଥା ହେଲା ଯେ ନବଜାତ ଶିଶୁ ବେମାର ଥାଏ ତେବେ ପ୍ରସୂତିର 30 ଦିନ ପର୍ଯ୍ୟନ୍ତ ତାର ଚିକିତ୍ସାର ସବୁ ଖର୍ଚ୍ଚ ମାଗଣା ଅଟେ। ଚତୁର୍ଥ ହେଲା, ଘରୁ ହସ୍ପିଟାଲ ଯିବା ଆଉ ରେଫରାଲ୍ର ସ୍ଥିତିରେ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲ ଯିବା ଆଉ ପ୍ରସବ ପରେ ହସ୍ପିଟାଲରୁ ଘରକୁ ଆସିବା ପାଇଁ ବାହନ ବା ଆମ୍ବୁଲାନ୍ସର ସୁବିଧା ମଧ୍ୟ ଏଥିରେ ସାମିଲ ଅଛି। ଆମ୍ବୁଲାନ୍ସ ପାଇଁ ଆପଣଙ୍କୁ ଗାଁର ଆଶାଦିଦି ସହିତ ସମ୍ପର୍କ କରିବାକୁ ପଡ଼ିବ ବା ଆପଣ ନିଜେ 108 ମାଗଣା ନମ୍ବରରେ କଲ୍ କରିବି ଆମ୍ବୁଲାନ୍ସ ମଗାଇ ପାରିବେ। ପଞ୍ଚମ, ସଂସ୍ଥାଗତ ସାମାନ୍ୟ ବା ଅପରେସନ୍ ଦ୍ୱାରା ପ୍ରସବ ପାଇଁ ଏଥିରେ ଗର୍ଭବତୀ ମହିଳାଙ୍କୁ ସରକାର ତରଫରୁ 1400 ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ମଧ୍ୟ ମିଳିଥାଏ। କିନ୍ତୁ ଧ୍ୟାନ ରଖିବା କଥା ଏହା ଯେ ସରକାର ଏଥିରେ ନିୟମ ରଖିଛନ୍ତି ଯେ ଏହି ସହାୟତା ରାଶି ଗର୍ଭବତୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ ବା ଖାତାରେ ଜମା ହେଉ, ଯାହାଦ୍ୱାରା ଗୋଟିଏ ଗର୍ଭବତୀ ମହିଳାଙ୍କୁ କୌଣସି ବି ସରକାରୀ ବ୍ୟାଙ୍କରେ ନିଜର ଖାତା ଖୋଲିବାକୁ ପଡ଼ିଥାଏ। ଏହି ସବୁ ସୁବିଧା ବ୍ୟତୀତ ଗାଁର ଆଶାଦିଦିର ଏହା ଦାୟିତ୍ୱ ଯେ ଗୋଟିଏ ଗର୍ଭବତୀ ମହିଳାଙ୍କୁ ତାଙ୍କ ଗର୍ଭାବସ୍ଥାରେ ସେ 3 ଥର ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରୀକ୍ଷା ପାଇଁ ନେଇଯାଆନ୍ତୁ। ଅନେକ ରାଜ୍ୟରେ ଅଲଗା ଅଲଗା ଯୋଜନାଗୁଡ଼ିକରେ ପିଲାଙ୍କ ଜନ୍ମରେ ବ୍ୟବଧାନ ରଖିବା ପାଇଁ PPIUCD ବା କପର୍ ଟି ପରି ଗର୍ଭନିରୋଧକ ଉପାୟ ଆପଣାଇବାର ମଧ୍ୟ ପ୍ରାବଧାନ ରହିଛି। ଏହି ଦୁଇଟି ମୁଖ୍ୟ ଯୋଜନା ବ୍ୟତୀତ ଅନେକ ଏପରି ଯୋଜନା ଅଛି ଯାହା ରାଜ୍ୟ ସରକାର ନିଜ ତରଫରୁ ଗର୍ଭବତୀ ମହିଳା ଆଉ ନବଜାତ ଶିଶୁ ପାଇଁ ତିଆରି କରିଛନ୍ତି। ଏହି ସବୁ ଯୋଜନାଗୁଡ଼ିକ ବିଷୟରେ ଅଧିକ ସୂଚନା ପ୍ରାପ୍ତ କରିବା ପାଇଁ ସମ୍ପର୍କ କରନ୍ତୁ ଆଶା ବା ANMଙ୍କ ସହିତ, ଆଉ ନିଜର ପିଲାର ଭବିଷ୍ୟତ ନିଶ୍ଚିତ କରନ୍ତୁ। ଧନ୍ୟବାଦ।